ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହେଲା ମୁଖ୍ୟ ଖବର। ଗ୍ଲୋବାଲ ଟ୍ରେଡ୍ ଶୋ ରିସର୍ଜେଣ୍ଟ ଓଡ଼ିଶା 2024 ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟ ଶିଳ୍ପାୟନ ବଢ଼ିଲେ ଜୁଆନ ପିଲା ଟୁକେଲମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ଲାଗି ପ୍ରସ୍ତୁତ କରାଯାଉଛି ନୂଆ ଯୋଜନା। କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଭଦ୍ରା ଯୋଜନା ବାବଦେ ସୂଚନା ପାଇବା ଲାଗି ସରକାରଙ୍କ ତରଫରୁ ଜାରି ହେଲା ଟୋଲ୍ ଫ୍ରି ନମ୍ଘର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି 413 କୋଟି ଟଙ୍କାର ଶ୍ରୀମନ୍ଦିର ବଜେଟ୍କେ ମିଲ୍ଲା ଅନୁମୋଦନ। ଆଉ ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ଡିଭିଜନ ଦୁଇଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଏଥର ପୂରା ଖବର। ରାଜ୍ୟ ଶିଳ୍ପାୟନର ପ୍ରଭାବଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଜନତା ମଇଦାନ ଗ୍ଲୋବାଲ ଟ୍ରେଡ୍ ଶୋ ରିସର୍ଜେଣ୍ଟ ଓଡ଼ିଶା 2024 ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ହେଉଛନ୍ ଲୁକର ସରକାର। ସାଧାରଣ ଶିକ୍ଷା ସହାୟତା ବୈଷୟିକ ଶିକ୍ଷା ନେଉଥିବା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପାୟନ ସହାୟତା ଆଗ୍କେ ବଢ଼ାବାରକେ ପଡ଼ବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସରକାର କ୍ଷୁଦ୍ର ଆଉ ମଧ୍ୟମ ଶିଳ୍ପ ଆର୍ କୃଷିଭିତ୍ତିକ ଶିଳ୍ପ ଉପରେ ଅଧିକା ଗୁରୁତ୍ୱ ଦେଉଛନ୍। ରାଜ୍ୟ ଶିଳ୍ପାୟନ ବଢ଼ିଲେ ଜୁଆନ ପିଲା ଟୁକେଲମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବା ଆର୍ ପୂର୍ବୋଦୟ ବିକାଶଟି ଓଡ଼ିଶା ଅଲଗା ରାଜ୍ୟରୁ ସବୁନୁ ଆଗରେ ରହିବା। ରାଜ୍ୟ ସରକାର ଶିଳ୍ପ ସଂସ୍ଥାମାନଙ୍କର ଭିତ୍ତିଭୂମିରେ ବିକାଶ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ଉଦ୍ବୋଧନରେ କହିଛନ୍। ଏ କାର୍ଯ୍ୟକ୍ରମଟି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀ ଜରିଏ 2029 ତକ ରାଜ୍ୟ 2,50,000 କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାରକେ ଲକ୍ଷ୍ୟ ରଖାଯାଇଛି। ସେନ୍ତା 2 ବିଲିୟନ ଟଙ୍କାର ବୈଦେଶିକ ପୁଞ୍ଜିନିବେଶ ଆଣବା ଲାଗି ସରକାର ଯୋଜନା କରୁଛନ୍। ଅର୍ଥ ଅଭାବରୁ ଉଚ୍ଚଶିକ୍ଷାନୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଲାଗି ରାଜ୍ୟ ସରକାର ଏ ବଚନରୁ ସ୍ନାତକ ଆଉ ସ୍ନାତକୋତ୍ତର ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେବେ। ଏଥିଲାଗି ସରକାରଙ୍କ ତରଫରୁ ଗୋଟିଏ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ବିଧାନସଭାରେ କହିଛନ୍। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ନାଁ ଗୋଟିଏ ସଂଗଠିତ ଯୋଜନା ଉଚ୍ଚଶିକ୍ଷା ବିଭାଗ ଜରିଏ ପ୍ରଚଳନ କରିଛନ୍। ଏହି ମେଧାବୃତ୍ତି ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆର୍ ଗୋପବନ୍ଧୁ ଶିକ୍ଷା ସହାୟତାର ଯୋଜନାକେ ଏହି ସଂଗଠିତ ଯୋଜନା ଭିତରେ ରଖାଯାଇଛି। ସୁଭଦ୍ରା ଯୋଜନାର ସଫଲ ରୂପାୟନକୁ ନଜରଥି ରଖିକରି ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ଟୋଲ୍ ଫ୍ରି ନମ୍ଘର 1468 ଆଜି ଜାରି କରାଯାଇଛି। ସକାଳର 6 ବଜେରୁ ରାତି 10 ବଜେ ତକ ଇ ନମ୍ଘର କାମ କରବା। ଇ ସମୟ ଭିତରେ ଲୋକମାନେ ଟୋଲ୍ ଫ୍ରି ନମ୍ଘରକେ କଲ୍ କରିକି ସୁଭଦ୍ରା ଯୋଜନା ବାବଦେ ସବୁ ତଥ୍ୟ ବୁଝିପାରିବେ ବୋଲି ବିଭାଗ ତରଫ ସୂଚନା ମିଳିଛି। ବିଭାଗ ତରଫ କୁହାଯାଇଛି ଯେ ଯେନ୍ ମହିଳାମାନେ ରାଜ୍ୟ କି କେନ୍ଦ୍ର ସରକାରଙ୍କର ଯୋଜନା ଅଧୀନତି ପେନ୍ସନ୍ କି ଛାତ୍ରବୃତ୍ତି ବାବଦେ ଫି ମାସେ 1500 ଟଙ୍କା କି ତାନୁ ଅଧିକା ଆଉ ବଛରକ 18,000 ଟଙ୍କା କି ତାନୁ ଅଧିକା ପାଉଥିବେ ସେମାନେ ଅଯୋଗ୍ୟ ହେବେ। ହେଲେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ୍, ମାଷ୍ଟର ବୁକ୍ କିପର ଆର୍ ଆଉଟ୍ସୋର୍ସିଂ ସଂସ୍ଥା ଜରିଆ କାମ କରୁଥିବା ମହିଳାମାନେ ମାର୍ଗଦର୍ଶିକାତି ଥିବା ବାକି ସବୁ ମାନଦଣ୍ଡ ହିସାବତି ଯୋଗ୍ୟ ହେଉଥିଲେ ସେମାନେ ବି ସୁଭଦ୍ରା ଯୋଜନାଟି ଆବେଦନ କରିପାରିବେ ବୋଲି ବିଭାଗ ତରଫ କୁହାଯାଇଛି। ରାଜ୍ୟର ସବୁ ସରକାରୀ ଆଉ ଘରୋଇ କାର୍ଯ୍ୟାଳୟ ସହିତ ସର୍ବସାଧାରଣ ଜାଗାନ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରାଯିବା। ଏତାକେ ନେଇକରି ମହିଳା ଆଉ ଶିଶୁ କଲ୍ୟାଣ ବିଭାଗ ତରଫ ରାଜ୍ୟର ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ୱତନ୍ତ୍ର ଶାସନ ସଚିବ ଆର୍ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ମହିଳାମାନଙ୍କ ଲାଗି ସରକାରୀ କାର୍ଯ୍ୟାଳୟ ଆର୍ ସର୍ବସାଧାରଣ ଜାଗାନ ସ୍ତନ୍ୟପାନ କରବାରକେ ଗୋଟିଏ ଆରାମଦାୟକ, ଏକାନ୍ତ ଆର୍ ସ୍ୱଚ୍ଛ ସ୍ଥାନ ତିଆରି କରିବା ଲାଗି ଚିଠିଟି ଅନୁରୋଧ କରାଯାଇଛି। ଏଟା ହେଲେ ମହିଳା କର୍ମଚାରୀ ଆର୍ ସାଧାରଣ ମହିଳା ଲାଭ ପାଇବେ। ରାଜ୍ୟ ମଧୁବାବୁ ଭତ୍ତା ଯୋଜନାଟି 36,75,008 ଜଣଙ୍କୁ ଭତ୍ତା ଦିଆଯାଉଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ବିଧାନସଭାନ ଏ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ତି ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନତି 20,33,959 ଜଣଙ୍କୁ ଭିନ୍ନକ୍ଷମ, ବିଧବା, 60 ବର୍ଷରୁ ଅଧିକ ବୟସ୍କ ଆର୍ ଅଲଗା ହିତାଧିକାରୀମାନଙ୍କୁ ଫି ମାସେ ଭତ୍ତା ଦିଆଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ହୋଇଯାଇଛି। ବୈଠକଟି 2024-25 ଆର୍ଥିକ ବର୍ଷ ଲାଗି 413 କୋଟି ଟଙ୍କାର ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ବଜେଟ୍କୁ ଅନୁମୋଦନ ମିଳିଛି। ଇତର ସହିତ 103 କୋଟି ଟଙ୍କାର ବଲକା ବଜେଟ୍ ବିଲ୍ ପାରିତ ହୋଇଛି। ରାଜ୍ୟ ସରକାରଙ୍କ ତରଫୁ 500 କୋଟି ଟଙ୍କାର କର୍ପସ୍ ପାଣ୍ଠିକେ ବୈଠକଟି ସ୍ୱାଗତ କରାଯାଇଥିଲା। ଇତର ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଥିବା ବେଳେ ଖାସକରି ମହିଳା ଶିଶୁ ଆଉ ବୟସ୍କମାନଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେନ୍ତା ନାଟମଣ୍ଡପ ନଥିବା ସବୁ ଆଲମିରା କଢ଼ାଯିବାର ସାଙ୍ଗେ ନାଟମଣ୍ଡପକେ ଶୀତତାପ ନିୟନ୍ତ୍ରିତ କରାଯିବା, ଶ୍ରୀମନ୍ଦିର ଲାଗି ସ୍ୱତନ୍ତ୍ର ଏଫ୍ଏମ୍ ଚ୍ୟାନେଲ କରାଯିବାରକେ ବିଲ୍ ବୈଠକଟି ଆଲୋଚନା ହୋଇଛି। ସେନ୍ତା ଆଡ଼ପ ମଣ୍ଡପନ ପହଣ୍ଡି ଅଘଟନ ଘଟଣାର ତଦନ୍ତ କରୁଥିବାର କମିଟି ରିପୋର୍ଟ ଉପରେ ବୈଠକନ ଆଲୋଚନା ହୋଇଥିଲା। ଏବେ ଦିନେ ପହଣ୍ଡି ସୁପରିଚାଳନା ନେଇକରି 9ଟା ଦିଗେ ଗୁରୁତ୍ୱ ଦିଆଯିବା, ରଥ ଉପରେ କେତେଜଣ ସେବକ ରହିବେ ସେ ଉପରେ ବାଡ଼ଗ୍ରାହୀମାନେ ନିଷ୍ପତ୍ତି ନେବେ। ଏହି ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହିତ ଜିଲ୍ଲାପାଳ, ଏସ୍ପି, ସେବାୟତ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ଡିଭିଜନର 2 ଜଣ ମାଓବାଦୀ ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ପାଖେ ଆତ୍ମସମର୍ପଣ କରିଛନ୍। ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ଅମିଲା ଓରଫ ପୂଜା ତାତି ଆଉ ସୁକୁମା ଜିଲ୍ଲାର ରଘୁ ଓରଫ ସାଇତୁ ପଦମ। ଏ 2 ଜଣ ଗନ୍ଧମର୍ଦ୍ଦନ ଇଲାକାନ ଗଲା କେତେ ବଛର ହେଲା ମାଓବାଦୀ କାର୍ଯ୍ୟକଳାପଟି ସାମିଲ ଥିଲେ। ଦୁହିଁଙ୍କ ନାଁତି ନଗଦ ପୁରସ୍କାର ଘୋଷଣା କରାଯାଇଥିଲା। ବରଗଡ଼ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟନ ଆଜି ଉପରବେଲା ପୁଲିସ୍ ଆଇଜି ହିମାଂଶୁ ଲାଲ ଆଉ ବରଗଡ଼ ଏସ୍ପି ପ୍ରହଲ୍ଲାଦ ସାଏ ମୀନା ଘଟଣା ବାବଦେ ପୂରା ସୂଚନା ଦେଇକରି କହିଛନ୍ତି, ଗଲା 6 ମାସ ହେବା ପୁଲିସ୍ ତରଫୁ ଗନ୍ଧମର୍ଦ୍ଦନ ଇଲାକାନ ତଲାସୀ ଅଭିଯାନ ଚାଲିଥିବା ବେଳେ ବହୁତ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଇତର ସହିତ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତଟି ସାମିଲ ହେବାରକେ ପୁଲିସ୍ ତରଫୁ ଅପିଲ କରାଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସଙ୍ଗୀତ ସଂଯୋଜକ ବିଜୟ କୁମାର ବେହେରା ଆଜି ଚାକିରିନୁ ଅବସର ନେଇଛନ୍। 20 ନଭେମ୍ବର 1998 ଦୀର୍ଘ 26 ବର୍ଷ ଆକାଶବାଣୀ ସମ୍ବଲପୁରନ ସେ କାମ କରିଛନ୍। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫୁ କେନ୍ଦ୍ରନ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ଦୂରଦର୍ଶନ କେନ୍ଦ୍ରର ସହାୟକ ନିର୍ଦ୍ଦେଶକ ଆଉ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ର ଆଉ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ସଭାକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ଦକ୍ଷତା ବିକାଶ ଆଉ ନିଯୁକ୍ତି ସଚେତନତା ବାର୍ତ୍ତା ନେଇକରି ବୌଦ୍ଧର ହରଭଙ୍ଗା, ପୁରୁଣା କଟକ ଆର୍ ବଘିଆପଡ଼ା ଇଲାକାନ କୌଶଲ ରଥ ବୁଲିଛି। ଭିନ୍ ଭିନ୍ ମହାବିଦ୍ୟାଳୟ ଆଉ ହାଇସ୍କୁଲନ ଏହି ରଥକେ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ଇନୁ ଜଣେଇ ଦିଆଯାଇପାରେ ଯେ ଦକ୍ଷତା ବୃଦ୍ଧି, ନିଯୁକ୍ତି ଆଉ ଦୀର୍ଘକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା କରବାରକେ ନେଇକରି ଜିଲ୍ଲାନ ଗଲା 28 ତାରିଖନ କୌଶଲ ରଥର ଶୁଭାରମ୍ଭ ହୋଇଛି। ସମ୍ବଲପୁର ବରେଇପାଲି ଥାନା ଇଲାକାର ବରେଇପାଲି ଆଉ ରେମେଡ୍ ଛକ ମଝିନ ଜାତୀୟ ରାଜପଥ ଉପରେ ଗୋଟିଏ ଟ୍ରଲର ଆଉ ଗୋଟିଏ ସ୍କୁଟି ଭିତରେ ଧକ୍କା ହେବାନୁ ଝନକର ଜୀବନ ଯାଇଛି। ସୂଚନା ଅନୁସାରେ ଆଜି ଗୋଟିଏ ସ୍କୁଟିଥି ଝନେ ଲୋକ ଅଁଠାପାଲି ଆଡ଼ୁ ରେମେଡ୍ ଆଡ଼କେ ଯାଉଥିବା ବେଳେ ଗୋଟିଏ ଟ୍ରଲର ସ୍କୁଟିକେ ଧକ୍କା ଦେଇଥିଲା। ଘଟଣା ଜାଗାନ ସ୍କୁଟି ଚାଳକଙ୍କର ଜୀବନ ଯାଇଥିଲା। ଘଟଣା ଜାଗାନ ପୁଲିସ୍ ପହଞ୍ଚିକରି ଟ୍ରଲରକେ ଜବତ କରିବାର ସହିତ ଡ୍ରାଇଭରକେ ଥାନାନୁ ଅଟକ ରଖିକରି ତଦନ୍ତ ଜାରି ରଖିଛନ୍। ଲଗାତାର ବର୍ଷା ଲାଗି ହୀରାକୁଦ ଜଲଭଣ୍ଡାର ଜଳସ୍ତର ବଢ଼ୁଛି। ଏଥିଲାଗି ଜଲଭଣ୍ଡାରର ଆଉ 4ଟା ଗେଟ୍ ଆଜି ଖୋଲାଯାଇଛି। ଏଛେନ୍ ମୋଟ 6ଟା ଗେଟ୍ ଦେଇକରି ବଢ଼ି ପାଇଁ ମହାନଦୀକେ ଛଡ଼ାଯାଉଛି। ଜଲଭଣ୍ଡାରର ଜଳସ୍ତର ଏଛେନ୍ 623.39 ଫୁଟ୍ ରହିଛି। ଫି ସେକେଣ୍ଡ ଜଲଭଣ୍ଡାରକେ 1,23,657 ଘନଫୁଟ୍ ପାଇଁ ଆସୁଥିବାର ବେଳେ ସେତ୍କି ପାଇଁ ଛଡ଼ାଯାଉଛି। କେନ୍ଦ୍ରୀୟ ଉତ୍ତର ବଙ୍ଗୋପସାଗର ହୋଇଥିବା ଲଘୁଚାପ ଏତ୍କା ଘନୀଭୂତ ହୋଇଛି। ଇତାର ପ୍ରଭାବଟି ରାଜ୍ୟର ବହୁତଟେ ଜାଗାନ ବର୍ଷା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଆବାକାଲ ନୂଆପଡ଼ା ଆଉ କଳାହାଣ୍ଡି ସହିତ 5ଟା ଜିଲ୍ଲାନ 7-11 ସେଣ୍ଟିମିଟର ତକ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ଗ୍ଲୋବାଲ ଟ୍ରେଡ୍ ଶୋ ରିସର୍ଜେଣ୍ଟ ଓଡ଼ିଶା 2024କେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟ ଶିଳ୍ପାୟନ ବଢ଼ିଲେ ଜୁଆନ ପିଲା ଟୁକେଲମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବା। ସ୍ନାତକ ଆଉ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ଲାଗି ପ୍ରସ୍ତୁତ କରାଯାଉଛି ନୂଆ ଯୋଜନା, କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ସୁଭଦ୍ରା ଯୋଜନା ବାବଦେ ସୂଚନା ପାଇବା ଲାଗି ସରକାରଙ୍କ ତରଫରୁ ଜାରି ହେଲା ଟୋଲ୍ ଫ୍ରି ନମ୍ଘର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି 413 କୋଟି ଟଙ୍କାର ଶ୍ରୀମନ୍ଦିର ବଜେଟ୍କେ ମିଲ୍ଲା ଅନୁମୋଦନ ଆଉ ବଲାଙ୍ଗୀର ବରଗଡ଼ ମହାସମୁନ୍ଦ ଡିଭିଜନ 2 ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।